ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ନ ଆଇବା କାଲି ଦୁଇ ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା ପାଞ୍ଚ କେ। ତିରୁଭଲ୍ଲୁର ନ ପରିସ୍ଥିତିରୁ ଅନୁଧ୍ୟାନ କରୁଛନ୍ ତିନିଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବାର ସାହସ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର। ଆଉ 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲି ନୂଆଦିଲ୍ଲୀନ ଦୁଇ ନମ୍ବର ଖେପ୍ ବେସାମରିକ ସମ୍ମାନ ସମାରୋହଟି ଇ ବଛର ଲାଗି 65 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଦେବା ଲାଗି ଅନୁମୋଦନ ମିଳିଛି। ଇଥି 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଆଉ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପହିଲା ଖେପ୍ ବେସାମରିକ ସମ୍ମାନ ପ୍ରଦାନ ସମାରୋହଟି ଗଲା ମାସେ ରାଷ୍ଟ୍ରପତି 66 ଜଣଙ୍କୁ ପଦ୍ମ ପୁରସ୍କାର ଥି ସମ୍ମାନିତ କରିଥିଲେ। ଓଡ଼ିଶାର ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ଥି ସମ୍ମାନିତ କରାଯିବା। ତାମିଲନାଡୁର ତିରୁଭଲ୍ଲୁରଠାରେ ହୋଇଥିବାର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 5 ବଢ଼ିଛେ ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍। ଦୁର୍ଘଟଣାଥି 70 ଅଧିକା ଲୋକ ଅସୁସ୍ଥ ହୋଇକରି ମେଡିକାଲ୍ନ ଚିକିତ୍ସିତ ହେଉଛନ୍। ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବାର ସହିତ ମୃତକମାନଙ୍କର ପରିବାରର ଲୋକର ଲାଗି ରିଲିଫ୍ ପାଣ୍ଠିନୁ 400,000 ଲେଖା ସାହାଯ୍ୟ ଘୋଷଣା କରିଛନ୍। ରାଜ୍ୟ ସରକାରଙ୍କର 3 ବରିଷ୍ଠ ଅଧିକାରୀ ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ଠୋଲ କରୁଛନ୍। ତାମିଲନାଡୁର ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି ଘଟଣାଥି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେବାରକେ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କର ସାହାଯ୍ୟ ଲାଗି ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଥି ଅଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସାଙ୍ଗେ ଆଲୋଚନା କରିଛନ୍। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ସି ଜୋସେଫ ବିଜୟଙ୍କ ନିର୍ଦ୍ଦେଶ ଦେଇ ଗୋଟିଏ 3-ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥି ଶିଳ୍ପ, ସୁରକ୍ଷା ଆଉ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଆଉ ଜନସଂଖ୍ୟା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍। ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରିକରି 24 ଭିତରେ ଅନ୍ତରୀଣ ରିପୋର୍ଟ ଆଉ 3 ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବାରକେ କୁହାଯାଇଛି। ରାଜ୍ୟସଭା ନିର୍ବାଚନ ଥି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କର ବିରୋଧ ଥି ଆଗତ ଆବେଦନକେ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍। ଗଲା ମାର୍ଚ୍ଚ ମାସ ହୋଇଥିବା ନିର୍ବାଚନ ଥି ବିଜେଡି ଆଉ କଂଗ୍ରେସ ତରଫ କ୍ରସ୍ ଭୋଟିଂକେ ନେଇକରି ବାଚସ୍ପତିଙ୍କର ପାଶେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍, ଆବେଦନପତ୍ରମାନଙ୍କେ ପ୍ରକ୍ରିୟାଗତ ଭୁଲ ଆଉ ଦଲ ପରିବର୍ତ୍ତନ ବିରୋଧୀ ଆଇନ ଅନୁସାରେ ଜରୁରୀ ପ୍ରମାଣର ଅଭାବ ରହିଛି। ଯେନ୍ ତଥ୍ୟ ଆଧାର ଥି ଆବେଦନ ସବୁ ଦାଖଲ ହୋଇଥିଲା ସେ ତାର କେନ୍ସି ପ୍ରମାଣ ଦାଖଲ ନାଇଁ କରି ବିଜେଡି ତରଫ 8 ଆଉ କଂଗ୍ରେସ ତରଫ 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନ ଥି କ୍ରସ୍ ଭୋଟିଂ ଲାଗି ବିଜେଡି ଆଉ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହାରି ଯାଇଥିଲେ। ରାଜ୍ୟ କାମ କରୁଥିବାର ଓକିଲମାନଙ୍କର ସାହାଯ୍ୟ ଲାଗି କାର୍ଯ୍ୟକାରୀ ହେଉଥିବାର କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାକେ 40% ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍। ବଢ଼ିଥିବା ଟଙ୍କା ଆଧାର ଥି 5 କି ତାନୁ କମ୍ ସମୟ ଲାଗି କାମ କରିଥିବା ଓକିଲମାନଙ୍କର ପରଲୋକ କ୍ଷେତ୍ର ଥି ତାଙ୍କର ପରିବାର ଲୋକକୁ 1,05,000 ସାହାଯ୍ୟ ମିଳିବା। ତାର ଉତ୍ତରୁ ଫି ବଛରର ଅଭିଜ୍ଞତା ଆଧାର ଥି ସାହାଯ୍ୟ ଟଙ୍କାର ପରିମାଣ ଭି ମିଳିବା। 30 କାମ କରିଥିବାର ଓକିଲମାନଙ୍କୁ ଅବସର କି ପରଲୋକ କ୍ଷେତ୍ର ଥି ସବୁନୁ ଅତକା 6,30,000 ସାହାଯ୍ୟ ଦେବାର ବ୍ୟବସ୍ଥା ରହିଛି। 2021 ଥି ଏହି ସାହାଯ୍ୟ ଟଙ୍କାକେ ବଢ଼ାଯାଇଥିଲା। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଥି ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍। ରାଇଜୁ ମୋଟ 20 ବିଦ୍ୟାଳୟକେ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ଲାଗି ମନୋନୀତ କରାଯାଇଥିଲା। ସେଥିର୍ ଭିତରୁ 10 ବିଦ୍ୟାଳୟ ଇ ମାନ୍ୟତା ପାଇଛନ୍। SHVR ପରିମଳ, ସଫା ପିଇବାର ପାଏନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର୍ ଭିନ୍ ଭିନ୍ ମାନଦଣ୍ଡ ଥି ବିଦ୍ୟାଳୟମାନଙ୍କୁ ମୂଲ୍ୟାଙ୍କନ କରାଯାଏସି। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛେ। ବିଜେତା ବିଦ୍ୟାଳୟକେ 1,00,000 ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3 ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026 ସତେଇଶ ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଇଥି ରାଜ୍ୟର 178782 ଜନ ଛାତ୍ରଛାତ୍ରୀ ମନୋନୀତ ହେଇଛନ୍। ରାଇଜେ ମୋଟ 287,327 ସ୍ନାତକ ସିଟ୍ ଲାଗି 237,200 ଜନ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବାର ଛାତ୍ରଛାତ୍ରୀ ଆଇବାକାଲଠାନୁ 25 ତାରିଖ ଭିତରେ ନାଁ ଲେଖା ସାରବେ। ସ୍ଲାଇଟ୍ କି ଫ୍ଲୋଟ୍ ବାଛିଥିବାର ଛାତ୍ରଛାତ୍ରୀ ଫିସ୍ ଦେଇକରି 2 ନମ୍ବର ତାଲିକାକେ ଅପେକ୍ଷା କରିବେ। ନୂଆ ଅଲ୍ଟର ବିକଳ୍ପ ଥି ଓଟିପି ଜରିଏ ପସନ୍ଦ ବଦଲେଇ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ନିଟ୍ UG 2026ର ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଥି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛେ। ପରୀକ୍ଷା ଆଗନୁ ଟେଲିଗ୍ରାମ ଥି ଏନ୍ତା ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟ ଥି NTA କହିଛେ ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପରୀକ୍ଷା କରାଯାଇଛେ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ମିଶିକରି ଏନ୍ତା ଖବର ପ୍ରସାରଣ କରିଥିବା ଲୋକର ବିରୋଧ କାର୍ଯ୍ୟାନୁଷ୍ଠାନ ନେଇକରି ପଦକ୍ଷେପ ନିଆଯାଇଥିବାର ବାବଦ NTA ତରଫରୁ କୁହାଯାଇଛି। ପରୀକ୍ଷା ବାବଦ ସବୁ ତଥ୍ୟ NTA ୱେବସାଇଟ୍ ନ ମିଳୁଛି ବୋଲି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ NTA ସୂଚନା ଦେଇଛି। UGC ନେଟ୍ 2026 ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫରୁ ହେଉଥିବାର କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆଇବା 30 ତାରିଖ ତକ୍ ଚାଲବା। ଫି ଦିନ 2 ସିଫ୍ଟ ଥି ପରୀକ୍ଷା କରାଯିବା। କନିଷ୍ଠ ଗବେଷକ ଫେଲୋସିପ GRF ଆଉ ଆସିଷ୍ଟାଣ୍ଟ ପ୍ରଫେସର ଆଉ PhD ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଏ ପରୀକ୍ଷା ହେବା। NTA ୱେବସାଇଟ୍ ଥି ପରୀକ୍ଷାର ଆଡମିଟ୍ କାର୍ଡ ମିଳୁଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 ବଜେ 2 ନମ୍ବର ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାତି ହେବା। ବୈଠକ ଥି ରଥଯାତ୍ରା ବେଲ୍କେ ମହାପ୍ରଭୁମାନଙ୍କ ନୀତିକାନ୍ତି ପରିମଳ ବ୍ୟବସ୍ଥା ସ୍ୱାସ୍ଥ୍ୟ ଆଲୋକୀକରଣ ରାସ୍ତାଘାଟ ମରାମତି ପିଇବାର ପାଇଁ ଯୋଗାଣ ଯାଆସ ସୁବିଧା ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କର ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ଭିନ୍ ଭିନ୍ ବିଭାଗର ଅଧିକାରୀ ସେବାୟତ ଆଉ ବୁଦ୍ଧିଜୀବୀମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଜଙ୍ଗଲବାଗୀର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆଉ ଇତାର ଲାଗି ଜନସଚେତନତା ବଢ଼ାବା ଲକ୍ଷ୍ୟଟି ଆଜି ବିଶ୍ୱ ବର୍ଷା ବଣ ଦିବସ ପାଳନ କରାଯାଉଛି। ଜଙ୍ଗଲମାନଙ୍କ ଭିତରେ ସବୁନୁ ଜୀବନ୍ତ ଆଉ ଉପାଦେୟ ରହିବାର ଜାଗା ଭାବେ ବର୍ଷା ବଣକେ ଗ୍ରହଣ କରାଯାଇଛି। ଇଟା ଏନ୍ତା ଗୋଟେ ଶାଗୁଆ ବଳେ ଯେନ ବରଷ ସାରା ବହୁତ ବର୍ଷା ହେସି। ଇ ଜଙ୍ଗଲ ବାୟୁମଣ୍ଡଳନୁ ଅଙ୍ଗାରକାମ୍ଳ ଶୁଷିକରି ପ୍ରଚୁର ପରିମାଣଥି ଅମ୍ଳଜାନ ଯୋଗାସି। ହେଥିର୍ଲାଗି ବର୍ଷା ବଣକେ ପୃଥିର ଫୁସ୍ଫୁସ୍ ବୋଲି କୁହାଯାଏସି। ଆମର୍ ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ଇ ଦିବସ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର ଥି 99 ଅଭିଯୋଗ ଆସିଥିଲା। 2 ଜଣଙ୍କୁ 25,000 ଟଙ୍କା ଲେଖାଏଁ ସାହାଜ ଆଉ ରେଡ୍କ୍ରସ ତରଫରୁ 45,000 ଟଙ୍କା ସାହାଜ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର ଥି 65 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 30 ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଛି। ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବା ଶିବିର ଥି 180 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 13 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମାଲୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର ଥି 71 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପରିସରନ ହୋଇଥିବା ଶିବିର ଥି 106 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟେ ଲଘୁଚାପ ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇଜ ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗକେ ବଢ଼ୁଛି। ଆଇବା ଦିନେ ମୌସୁମୀ ପ୍ରଭାବ ଥି ରାଇଜେ ବର୍ଷାର ପରିମାଣ ବଢ଼ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମିଆ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଇବା କାଲି ତକ୍ ସମୁଦ୍ର ଭିତରକେ ନାଇଁ ଯିବା ଲାଗି ପରାମର୍ଶ ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ନୂଆଦିଲ୍ଲୀନ ଆଇବା କାଲି 2 ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5 କେ। ତିରୁବଲୁର୍ନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ 3 ଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବାର ସାହାଜ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର। ଆଉର୍ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।